रसनं सहायं हत्वा रसनं सहायं हत्वा मणिमाच्छेदकेसरी गिरिं विसंजाम्बवता गिरिं विसंजाम्बवता नियतो मन्मिच्छता नियतो मन्मिच्छता रसनं सहायं हत्वा ଗୋଟିଏ ସିଂହ ପ୍ରସେନ ଏବଂ ତାଙ୍କର ଅସ୍ତିକୁ ହତ୍ୟା କଲା ଏବଂ ମଣିଟିକୁ ନେଇଗଲା। କିନ୍ତୁ ସିଂହଟି ଯେତେବେଳେ ଗୋଟିଏ ପର୍ବତ ଗୁମ୍ଫାରେ ପ୍ରବେଶ କଲା ସେତେବେଳେ ମଣି ଅଭିଳାଷୀ ଦାମବାନ ହସ୍ତରେ ନିହତ ହେଲା। ଶ୍ରୀ ଶ୍ରୀ ଗୌରୀଦାୟ ଶ୍ରୀ ଶ୍ରୀକୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ କୃଷ୍ଣଦେବ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଗଙ୍ଗାପାଦପଦ୍ମରେ ନିବେଦନ କରି ଶ୍ରୀ ଗୁରୁଦେବ ଶ୍ରୀ ଶ୍ରୀମାନ ଭକ୍ତି ଶ୍ରୀ ରାମ ସ୍ୱାମୀ ମହାରାଣୀ ପାଦ ପଦ୍ମରେ ମୋର ପ୍ରଣତି ନିବେଦନ କରି ଶ୍ରୀ ଲୋକପାଦ ପ୍ରତିଷ୍ଠା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦେଶ ଭକ୍ତି ରାମ ସ୍ୱୟଂ ଶ୍ରୀ ଲୋକପାଦ ମହାରାଣୀ ପାଦ ପଦ୍ମରେ ମୋର ପ୍ରଣତି ନିବେଦନ କରି ସମସ୍ତ ସାଧ ଗୁରୁ ବୈଷ୍ଣବ ତଥା ଅଭ୍ୟସ୍ତ ବୈଷ୍ଣବ ସ୍ୱଜନ ମାତୃବୃନ୍ଦକୁ ମୋର ପ୍ରଣତି ନିବେଦନ କରି ଆଜି ଆମେ ଶ୍ରୀମଦ ଭାଗବତ ଦଶମ ସ୍କନ୍ଧ ଛପନ ଅଧ୍ୟାୟ ଚଉଦ ଶ୍ଳୋକଟି ଆରମ୍ଭ କରିବା କଥା କହିବା। ପ୍ରଭୁପାଦ ମହାରାଜ ଏକାଦଶୀ ତିଥି ପବିତ୍ର କରୁଥିନି ଏକାଦଶୀ ତିଥିରେ ଆମେ ପ୍ରଭୁପାଦ ମହାରାଜଙ୍କର କଥା ଶୁଣିଲେ ଭାଗବତ କଥା। ତେଣୁ ଏକାଦଶୀରେ ଏଭଳି ଭାବରେ ବିଭିନ୍ନ ମନ୍ଦିରମାନଙ୍କ ସବୁ କରାଯାଏ। ଆମର କରାଯାଉ ନଥିଲା, ଆଜି ଆରମ୍ଭ ହେଲା, ଭଲ କଥା ଏଇଟା। ତେଣୁ ଏଇ ପ୍ରଭୁପାଦ ମହାରାଜ ଏଇଭଳି ଭାବରେ କଥା କହିକିରି ଯେଉଁ କହିଲେ ତତ୍ତ୍ୱବିତ୍, ପ୍ରଭୁପାଦ ଥିଲେ ତତ୍ତ୍ୱବିତ୍, ତେଣୁ ସେମାନେ ସେ ଯେଉଁ କହିବେ ସେ ତାଦ୍ୱାରା ସାରା ପୃଥିବୀରେ ଲୋକମାନେ ଭଗବାନ ଭକ୍ତ ହେଇଛନ୍ତି। ନହେଲେ ସେମାନେ କ'ଣ ତାଙ୍କ ଅବସ୍ଥା ହେଇଥାନ୍ତା କହିହେବ ନାହିଁ। ସେଇଥିପାଇଁ କହିଲାର ଇଫ୍ ପ୍ରଭୁପାଦ ଆର୍ ନଟ୍ କମ୍ ଟୁ ଦିସ୍ ୱାର୍ଲଡ ୱେୟାର ୱି ଉଡ୍ ହାଭ୍ ବିନ୍। ଯଦି ପ୍ରଭୁପାଦ ମହାରାଜ ଏ ପୃଥିବୀକୁ ଆସିନଥାନ୍ତେ ଆମର ଅବସ୍ଥା କ'ଣ ହେଇଥାନ୍ତା? ତେଣୁ ସେ ବିଷୟରେ ଆମେ ଏତେ ଆଲୋଚନା କରିବା ନାହିଁ। ତେଣୁ ପ୍ରଭୁପାଦ ମହାରାଜ ତତ୍ତ୍ୱବିତ୍ ଥିଲେ, ସେ ଯେଉଁ କଥା କହୁଥିଲେ ଅନ୍ୟମାନେ ସେଥିରେ ପ୍ରଭାବ ଦେଇକରି ଭଗବାନ ଭକ୍ତ ହେଇଛନ୍ତି। କିନ୍ତୁ ଆମର ସେସବୁ ତତ୍ତ୍ୱଜ୍ଞାନ ନାହିଁ, କିନ୍ତୁ ଆମକୁ ପ୍ରଭୁପାଦଙ୍କ ସେବା ପାଇଁ ଆମେ ସେ କଥା ସବୁ କହୁଛେ, ଯାହା କହିବା ଆମର ମନଗଢ଼ା କଥା କହିବା ନାହିଁ। ଆମେ ଯାହା କହିବା ସେଇଭଳି ଭାବେ ପ୍ରଭୁପାଦ ମହାରାଜ ଗୁରୁଦେବ ଏଇଭଳି ଭାବେ ତତ୍ତ୍ୱବିତ୍ମାନେ ଯାହା ସବୁ କହିଛନ୍ତି ଆମେ ସେଇଆ ହିଁ କହିବା। ଆମେ ଯଦି ମନଗଢ଼ା କଥା କହିବା ତାହେଲେ ସେ ଯେମିତି ଭଗବତ ଗୀତା ଭଗବାନ କହିଲେ ସକାଳ ମହତା ଯୋଗ ନଷ୍ଟ କରନ୍ତବ, ସେ ଜ୍ଞାନ କିଛି ମୂଲ୍ୟ ରହିବ ନାହିଁ। ତେଣୁ ପ୍ରଭୁପାଦଙ୍କ ଅସୀମ କୃପାରୁ ଆମର ଇସ୍କନର ସେଇ ଧାରାରେ ସବୁ ଆସୁଛନ୍ତି ଏବଂ ପରମ୍ପରା ପ୍ରାପ୍ତନ ଏଇଭଳି ଭାବରେ ପରମ୍ପରାରେ ଏ ଜ୍ଞାନଟି ଆସୁଛି। ତେଣୁ ପ୍ରଭୁପାଦ ମହାରାଜ ଯେଉଁଭଳି ଭାବରେ କହିଥିଲେ, ଗୁରୁଦେବ ଯେଉଁଭଳି ଭାବରେ କହିଥିଲେ, ଆମେ ସେଇ ଜ୍ଞାନ ହିଁ ପ୍ରଦାନ କରିବା। ପ୍ରଭୁପାଦ ମହାରାଜ କୁହନ୍ତି ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ପ୍ରଥମେ ଆମର ଯେଉଁ ସମ୍ପ୍ରଦାୟ ରହିଛି ବ୍ରହ୍ମ ସମ୍ପ୍ରଦାୟ, କୋଟି କୋଟି ବର୍ଷ ତଳେ ଭଗବାନ ଦେଇଥିଲେ ଜ୍ଞାନ ବ୍ରହ୍ମାକୁ ଦେଇଥିଲେ କୋଟି କୋଟି ବର୍ଷ ତଳେ। କାହିଁକି ନା ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ, ଏଇଭଳି ଭାବରେ ତାଙ୍କ ରାତ୍ରି ମଧ୍ୟ 432 କୋଟି ବର୍ଷ, ଏଇଭଳି ଭାବରେ ତାଙ୍କ ମାସ ବର୍ଷ ହେଇକି ତାଙ୍କ 50 ବର୍ଷ ହେଇକି ବର୍ତ୍ତମାନ 51st ଇୟର୍ ଚାଲିଛି, 51ତମ ବର୍ଷ ତାଙ୍କ ଚାଲିଛି ଆଚାର୍ଯ୍ୟମାନେ କହନ୍ତି ଏଇଟା। ତେଣୁ ଏତେ ଏଇ ଯେଉଁ ବ୍ରହ୍ମାଙ୍କୁ ଯେଉଁ ଭଗବାନ ଜ୍ଞାନ ଦେଇଥିଲେ ଆମେ ସେଇ ପରମ୍ପରାରେ ସେଇ ଜ୍ଞାନ ହିଁ ପ୍ରାପ୍ତ ହେଉଛେ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେଉଁଭଳି ଭାବରେ ପୋଷ୍ଟ ପିଅନ୍ତି, ଗୁରୁଦେବଙ୍କୁ ସେ ପଶ୍ଚିମ ସହିତ ତୁଳନା କରିଛନ୍ତି। ପଶ୍ଚିମ ଯେଉଁ ଟଙ୍କା ପ୍ରଦାନ କରନ୍ତି ସେ ଅନ୍ୟ ଜଣେ ଦେଇଥାଏ, ସେ ଟଙ୍କାକୁ ତାଙ୍କ ପାଖକୁ ପଠାଇଥାଏ, ପଶ୍ଚିମ କେବଳ ସେଇ ଟଙ୍କାଟାକୁ ଡେଲିଭର କରନ୍ତି ବା ଦେଇ ଦିଅନ୍ତି, ସେ ନିଜେ ଦିଅନ୍ତି ନାହିଁ। ସେହିଭଳି ଭାବରେ ଗୁରୁଦେବ ଭଗବାନଙ୍କୁ ଜ୍ଞାନ ଦେଇଛନ୍ତି, ସେଇ ଜ୍ଞାନଟାକୁ ହିଁ ପ୍ରଦାନ କରନ୍ତି। ଗୁରୁ ଶିଷ୍ୟ ପରମ୍ପରାରେ ସେ ଜ୍ଞାନଟି ଆସୁଛି। ଭଗବତ ଗୀତାରେ ଭଗବାନ କହିଲେ ପ୍ରଥମେ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ସୂର୍ଯ୍ୟ ଦେବତା ଗୋସ୍ୱାମୀଙ୍କୁ 12,40,000 ବର୍ଷ ପୂର୍ବେ ଦେଇଥିଲେ, କିନ୍ତୁ ସକାଳଟା ଯୋଗ ନଷ୍ଟ କରନ୍ତବ ସେ ଜ୍ଞାନଟି ପରମ୍ପରାରେ ନଷ୍ଟ ହୋଇଗଲା। କାହିଁକି ନଷ୍ଟ ହୋଇଗଲା ନା, ଯେଉଁ ଶିଷ୍ୟ ଆସିଲେ ଯଦି ସେ କହିବେ ଗୁରୁଦେବ ଯାହା କହିଥିଲେ ସେ ପୁରୁଣା କଥା ଆମେ ନୂଆ କଥା କହିବା, ତାହେଲେ ସେଠି ନଷ୍ଟ ହୋଇଗଲା ଜ୍ଞାନ। ତେଣୁ ଭଗବାନ ଆଉ ଥରେ ପରମ୍ପରା ସୃଷ୍ଟି କଲେ, ଅର୍ଜୁନକୁ ଜ୍ଞାନ ପ୍ରଦାନ କଲେ। ତେଣୁ ଏହିଭଳି ଭାବରେ ଆମର ଗୁରୁଦେବ ଯାହା କହିଛନ୍ତି ପରମ୍ପରାରେ ସେ ଜ୍ଞାନ ଆସୁଛି, ତେଣୁ ଆମେ ସେଇଆ ହିଁ କହିବା। ଆମେ ଯଦି କହିବା ଆମେ ବହୁତ ଜ୍ଞାନୀ ଅଛୁ, ଆମେ ବହୁତ ବଡ଼ କଥା ଜାଣିଛୁ, ଆମେ ନୂଆ ନୂଆ କଥା କହିବା, ତାହେଲେ ସେଠି ନଷ୍ଟ ହୋଇଯିବ। ଯଦି ଆମେ ତତ୍ତ୍ୱବିତ୍ ନୁହଁ କିନ୍ତୁ ତତ୍ତ୍ୱବିତ୍ମାନଙ୍କର କଥା ହିଁ କହିବା, ଇଏ ଯେଉଁମାନେ ପରମ୍ପରାରେ ଆସୁଛନ୍ତି ତାଙ୍କ କର୍ତ୍ତବ୍ୟ ହେଉଛି ଏଇଟା। ଯାହା ହଉ ଆମେ କଥା କହୁଛେ ଏ ଯେଉଁ ଦ୍ୱାରକା ଲୀଳା ସନାତନ ମଣିର କଥା, ସନାତନ ମଣି 5,000 ବର୍ଷ ତଳର କଥା, ସେ କଥାକୁ ଆମେ ସ୍ମରଣ କରୁଛେ। ଯଦିଓ 5,000 ବର୍ଷ ତଳେ ଏ ଘଟଣାଟି ହେଇଥିଲା, କିନ୍ତୁ ଯେଉଁମାନେ ଶ୍ରବଣ କରିବେ ଯେମିତି ଲାଗିବ ବର୍ତ୍ତମାନ ହେଇଛି ସେଇଟା, କାରଣ ଇଏ ଟ୍ରାନ୍ସଲେଟର୍ ଲିଟରେଚର୍ ଓ ଏଇଭଳି ଭାବରେ ଟ୍ରାନ୍ସଲେଟର୍ ଲିଟରେଚର୍ ଯେଉଁ ରହିଛି ସବୁବେଳେ ନୂତନ ଭଳି ଲାଗିବ। ଏଇ ଜ୍ଞାନ ପ୍ରକୃତରେ ଭଗବାନଙ୍କ ଲୀଳା କେଉଁଠି ଚାଲିଥିବ, ବର୍ତ୍ତମାନ ମଧ୍ୟ ଏଇ ଲୀଳା କେଉଁଠି ଚାଲିଛି, ତେଣୁ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। କେଉଁଠି ବର୍ତ୍ତମାନ ମଧ୍ୟ ସେଇ ଲୀଳା ଚାଲିଥିବ, ଅନୁଷ୍ଠିତ ହେଉଥିବ ଦ୍ୱାରକାରେ, କେଉଁ ଦ୍ୱାରକାରେ ଭଗବାନ ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଭଗବାନ ଲୀଳା ସବୁବେଳେ ଚାଲିଛି। କେଉଁଠି ଭଗବାନ ଆବିର୍ଭାବ ହେଇଥିବେ, କେଉଁଠି ଭଗବାନ ବୃନ୍ଦାବନ ଲୀଳା ଚାଲିଥିବ, କେଉଁଠି ଭଗବାନ ରାସ ଲୀଳା ଚାଲିଥିବ, କେଉଁଠି ଭଗବାନଙ୍କ ମଥୁରା ଲୀଳା ଚାଲିଥିବ, କେଉଁଠି ଭଗବାନଙ୍କ ଦ୍ୱାରକା ଲୀଳା ଚାଲିଥିବ, ଏହିଭଳି ଭାବରେ ସେଥିପାଇଁ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। ତେଣୁ ଇଏ ଯେଉଁ ଭଗବାନଙ୍କ ଏଇ ଲୀଳାଟି ହେଇଥିଲା, ଯେଉଁ ସମତର ମଣିର କଥା, ଆମେ ସେ କଥାକୁ ଚାଲିଛି, ଆମର କଥା ଚାଲିଛନ୍ତି। ତେଣୁ ଗତକାଲି ଆମେ ଯେଉଁଠି କଥା ବିଶ୍ରାମ ଦେଇଥିଲେ, ଏ କଥା 13 ନମ୍ବର ଶ୍ଳୋକରେ କୁହାଯାଇଥିଲା, ତମ ଏକଦା ମଣି କଣ୍ଠେ ପ୍ରତିମୋଚ୍ୟ ମହାପ୍ରଭମ ରସେନ ଭୟମାରୁଜ ମୃଗୟାନ ବ୍ୟତରମଣି। ଯେ ପ୍ରସେନ ଯିଏକି ଶତ୍ରାଜିତଙ୍କ ଭାଇ, ସେ ଏଇ ମଣିକୁ ନେଇକିରି ଯେଉଁ ମଣିର ବହୁତ ରହିଛି ଉପକାରିତା ସବୁ ରହିଛି, ଦିନକୁ 78 କେଜି ସୁନା ପ୍ରଦାନ କରିବ ସିଏ, ଏବଂ ସବୁ ପ୍ରକାର ଅନର୍ଥକୁ ଦୂର କରିବ, କିନ୍ତୁ ସେଇ ମଣିକୁ ସେ ନିଜ ଗଳାରେ ଲଗେଇକିରି ହୟ ମାଳୀୟ ଗୋଟେ ଘୋଡ଼ାରେ ଚଢ଼ିକିରି ମୃଗୟାନ ବେତର ଧ୍ୱନି ମୃଗୟା କରିବା ପାଇଁ ଯାଇଥିଲେ। ଆମେ ଗତକାଲି ଏହି ଶ୍ଳୋକଟି ଆଲୋଚନା କରୁଥିଲେ। ତେଣୁ ବର୍ତ୍ତମାନ କହୁଛନ୍ତି 14 ନମ୍ବର ଶ୍ଳୋକରେ ଯେ ପ୍ରସେନାଂଶ ହୟମ ନତ୍ୱା, ବର୍ତ୍ତମାନ ଏଇ ଯେଉଁ ଆଗ ପୂର୍ବରୁ କୁହାଯାଇଥିଲା, ଯେଉଁ ଭଗବାନଙ୍କର କଥାକୁ ଯଦି ଗ୍ରହଣ ନ କରିବା ତାହେଲେ କ'ଣ ଫଳ ହେବ, ସେଇଟାକୁ ବର୍ଣ୍ଣନା କରାଯାଇଛି। ଭଗବାନ ଯାଚନା କଲେ ଏ ମଣିଟିକୁ ଦେଇଦିଅ, ରାଜା ଅଗ୍ରସରଙ୍କୁ ଦେଇଦିଅ, କିନ୍ତୁ ସେ ଶୁଣିଲେ ନାହିଁ, ଆଉ ଶୁଣିଲେ ନାହିଁ ଖାଲି ସେତିକି ନୁହଁ, ଆଉ ଏଭଳି ଭାବରେ ବ୍ୟବସ୍ଥା କଲେ ଯେମିତି ଆଉ ସେ କହିବେ ନାହିଁ, ଏଇଭଳି ଭାବରେ ବ୍ୟବସ୍ଥା କରିଥିଲେ, ସେଥିପାଇଁ ଭାଇକୁ ଦେଇଦେଇଥିଲେ। ମୋତେ ମୋ ପାଖରେ ଥିଲା ମୋତେ ମାଗିଲେ ମୁଁ ଭାଇକୁ ଦେଇଦେବି, ମୋ ପାଖରେ ନାହିଁ ବୋଲି କହିବି, କ'ଣ ଯାହା ଚିନ୍ତା କରିଥିଲେ ସିଏ ପ୍ରସନ୍ନକୁ ଦେଇଦେଲେ। ତେଣୁ ପ୍ରସନ୍ନ କ'ଣ କଲା, ପ୍ରସନ୍ନ ଘୋଡ଼ା ଚଢ଼ିକିରି ଚାଲିଗଲେ ମୃଗୟା କରିବା ପାଇଁ, ଏଇଟାକୁ ନିଜର ଗଳାରେ ଲଗେଇକିରି ଗଲେ। ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର କହନ୍ତି କାହିଁକି ସେ ଗଳାରେ ଲଗେଇଲେ, ଜଣେ ଆଚାର୍ଯ୍ୟ କହୁଛନ୍ତି ଏ ଲଗେଇବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ମଣିରୁ ଆମେ ଶୁଣୁଛେ ଏଭଳି ଭାବରେ ଯେତେବେଳେ ଆସୁଥିଲେ ସତ୍ରାଜିତ ତାଙ୍କ ସମସ୍ତଙ୍କ ଆଖି ଝଲସି ଯାଉଥିଲା, ଦ୍ୱାରକାବାସୀମାନଙ୍କର ଆଖି ଝଲସି ଯାଉଥିଲା, ତେଣୁ ସେ ଭାବରେ ସୂର୍ଯ୍ୟଦେବ ଆସୁଛନ୍ତି ବୋଲି। ତେଣୁ ପ୍ରସନ୍ନଙ୍କର ଭାବ ଥିଲା ମୁଁ ଏଇ ମଣିକୁ ନେଇକିରି ଗଲେ ସମସ୍ତ ପଶୁମାନେ ତମ ଚକ୍ଷୁ ବି ଝଲସିଯିବ, ତେଣୁ ମୁଁ ତାଙ୍କୁ ସହଜରେ ସ୍ୱୀକାର କରିପାରିବି, ଏଇ ଗୋଟେ କାରଣ ଥିଲା। ଆଉ ଜଣେ ଆଚାର୍ଯ୍ୟ କହୁଛନ୍ତି ଏ ମଣିକୁ ଯେଉଁ ଗଳାରେ ଧାରଣ କଲେ ସେ ଯେଉଁ ରହିଛନ୍ତି ମଣିଙ୍କର କ୍ରୋଧ ଆସିଲା,
ମଣିଷ ପୂଜା କରିବା କଥା ସେ ଗଳା ଜଣଙ୍କର ସୂର୍ଯ୍ୟଦେବ ଦେଇଥିଲେ ତାଙ୍କୁ ସଫା ହିସାବରେ ଦେଇଥିଲେ କିନ୍ତୁ ମଣି ପୂଜ୍ୟ ବସ୍ତୁ ନିଜର ଗଳାରେ ଧାରଣ କରାଯିବା କଥା ନୁହଁ ତେଣୁ ତାଙ୍କ କ୍ରୋଧା ଆସିଲା ମଣିଙ୍କର କ୍ରୋଧା ଆସିଲା ତେଣୁ ବିଭିନ୍ନ ପ୍ରକାର ଅନର୍ଥ ସୃଷ୍ଟି ହେଲା ଏଇଭଳି ଭାବେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ସବୁ ଦେଇଛନ୍ତି ତାଙ୍କର ଭାବ ବ୍ୟକ୍ତ କରିଛନ୍ତି ଯେ ଯାହା ହଉ ଏଇଭଳି ଭାବରେ ଯେତେବେଳେ ସେ ଯାଇଛନ୍ତି ପ୍ରସେନମ୍ ସ୍ୱୟଂ ହତ୍ୱା ସେ ଘୋଡ଼ା ଚୋରି ଯେତେବେଳେ ଯାଉଥିଲେ ସେଇ ହୟ ସହିତ ବା ଘୋଡ଼ା ସହିତ ତାକୁ ହତ୍ୟା କଲେ କିଏ କେଶରୀ ସିଂହ ଆସିକରି ସିଂହ ପଶୁର ପଶୁମାନଙ୍କୁ ସିଂହ ହେଉଛନ୍ତି ରାଜା ପଶୁମାନଙ୍କ ରାଜା ହେଉଛନ୍ତି ସିଂହ ଭଗବତୀତାର ଭଗବାନ କହିଲେ ମୃଗାଣା ମୃଗେନ୍ଦ୍ର ପଶୁମାନଙ୍କ ଭିତରେ ହେଉଛି ମୃଗେନ୍ଦ୍ର ବା ସିଂହ ଏ ଭଗବାନ ହେଉଛନ୍ତି ବିଭୂତି ସିଂହ ତେଣୁ ଏ ସିଂହ ଶବ୍ଦରେ ଅନେକ ସିଂହ କହିଲେ ମଧ୍ୟ ହରିକୁ ବୁଝେଇବ ଏବଂ ହରି ଶବ୍ଦରେ ଅନେକ ଅର୍ଥ ରହିଛି ଗୋଟିଏ ଅର୍ଥ ମଧ୍ୟ ସିଂହକୁ ବୁଝା ଯେତେବେଳେ କଥା ଅଛି ଏ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଇଏ ଗୋଟେ ସୂତ୍ରପାତ ହେଇଥିଲା ସେତେବେଳେ ନାରଦ ମୁନି ଥରେ ତପସ୍ୟା କରୁଥିଲେ ଆଜି ତପସ୍ୟା କଥା ପ୍ରଭୁପାଳ ମହାରାଜ କହିଲେ ଭାଗବତ ପ୍ରଥମ ସମୟ ପଞ୍ଚମ ଅଧ୍ୟାୟରେ ସବୁଠି ଅଛନ୍ତି ଯିଏ ଯେଉଁ ସ୍ତରରେ ଥାନ୍ତୁ ନା କାହିଁକି ଇଦଙ୍ଗି ପୁଂସ ତପସ୍ୟା ବୁଦ୍ଧି ଦତ୍ତୟ ଅଭିଚିତ ଅର୍ଥ କରିବି ନିରୂପିତ ଯଦି ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନା ଆମର ସିଷ୍ମ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ ଶ୍ଳୋକଟି ବହୁତ ଭାବରେ ତାଙ୍କ ବହୁତ ଫେଭରାଇଟ୍ ଶ୍ଳୋକ ଏଇଟା ବୈଜ୍ଞାନିକମାନଙ୍କ ପାଇଁ ଏ ଶ୍ଳୋକଟି କୁହାଯାଇଛି ଯିଏ ଯେଉଁ ସ୍ତରରେ ଥାନ୍ତୁ ନା କାହିଁକି ତାଙ୍କର କର୍ତ୍ତବ୍ୟ କରୁଛନ୍ତି ଯାହା କାର୍ଯ୍ୟ କରୁଛନ୍ତି ତାର ଅନ୍ତିମ ଉଦ୍ଦେଶ୍ୟ ହେବା କଥା ସଂସ୍କୃତି ଭଗବାନଙ୍କୁ ସନ୍ତୁଷ୍ଟ କରିବା ଇଦଙ୍ଗୀ ପୁଣି ସହସୁସ୍ଥ ସେବା ଆବିଚିତ ଯଦି ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ ଯିଏ ଯେଉଁ ସ୍ତରରେ ଯିଏ ଅଧ୍ୟୟନ କରୁଛନ୍ତି ଯିଏ ତପସ୍ୟା କରୁଛନ୍ତି ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ଯିଏ ବିଭିନ୍ନ ଯଜ୍ଞ ଇତ୍ୟାଦି କରୁଛନ୍ତି ଓ ତାର ଅନ୍ତିମ ଲକ୍ଷ୍ୟ ହେଉଛି ସାଂସ୍କୃତି ଭଗବାନଙ୍କୁ ସନ୍ତୁଷ୍ଟ କରିବା ତେଣୁ ନାରଦ ମୁନି ସେହିଭଳି ଭାବେ ତପସ୍ୟା କରୁଥିଲେ ତପସ୍ୟାରେ ସିଦ୍ଧିପ୍ରାପ୍ତ ହେଇଗଲେ ସିଦ୍ଧିପ୍ରାପ୍ତ ଯେତେବେଳେ ହେଇଗଲେ ସେତେବେଳେ ସେ ଆସିକରି ଭଗବାନ ତାଙ୍କର ଅତ୍ୟନ୍ତ ପ୍ରିୟ ନାରଦ ମୁନି ଜଣେ ଭଗବାନଙ୍କର ଅବତାର ସିଏ ଭାଗବତ ପ୍ରଥମ ସୁନ୍ଦର ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ବାଇଶଟି ଅବତାର ବିଷୟରେ ନାରଦ ମୁନିଙ୍କର କୁହାଯାଇଛି ଭକ୍ତିର ଅବତାର କେତେ ଆମେ ସବୁ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆମେ ଆସୁଛେ ବ୍ରହ୍ମ ନାରଦ ବ୍ରହ୍ମା ଜ୍ଞାନ ଦେଲେ ଭଗବାନ ଜ୍ଞାନ ଦେଲେ ବ୍ରହ୍ମାଙ୍କୁ ବ୍ରହ୍ମା ଦେଲେ ନାରଦଙ୍କୁ ନାରଦ ଦେଲେ ବ୍ୟାସଙ୍କୁ ଏଇଭଳି ଭାବରେ ଆମେ ବ୍ରହ୍ମ ମାଧବ ଗୌଡ଼ ସମ୍ପ୍ରଦାୟରେ ଆମେ ଆସୁଛେ ଏ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆମେ ଆସୁଛେ ଯାହା ହଉ ଭଗବାନଙ୍କର ଗୋଟେ ଲୀଳା ହେଇଥିଲା ତେଣୁ ନାରଦ ମୁନି ତପସ୍ୟାରେ ସିଦ୍ଧିପ୍ରାପ୍ତ ହେଇଗଲେ ସେ ଜାଣିଲେ ମୁଁ ସିଦ୍ଧିପ୍ରାପ୍ତ ହେଇଗଲି ମାୟାକୁ ଜୟ କରିଗଲି ତେଣୁ ଏ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି ତେଣୁ ସେ ଆସିଲେ ଭଗବାନ ପାଖକୁ ଆସିଲେ ଯେ କହିବା ପାଇଁ କହିବୁ ମୁଁ ଆପଣଙ୍କ ମାୟାକୁ ଜୟ କରିଗଲି ଭଗବାନ ତ କହିଛନ୍ତି ମୋର ମାୟାକୁ କେମିତି ଜୟ କରାଯିବ ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ଦୈବେଶା ଗୁଣମୟୀ ମୋମ ମାୟା ଗୁରୁତୟା ମାମେକ ଯେ ପ୍ରପଦ୍ୟନ୍ତି ମାୟା ନେତାଂ କରନ୍ତି ଏ ମାୟାକୁ ଆମେ ନିଜ ବଳରେ ପାର ହେଇପାରିବା ନାହିଁ ଭଗବାନଙ୍କ ଶରଣରେ ଗଲେ ହିଁ ଆମେ ପାର ହେଇପାରିବା ତେଣୁ ତପସ୍ୟା କରୁଥିଲେ ଭଗବାନ ସନ୍ତୁଷ୍ଟ କରିବା ପାଇଁ କରୁଥିଲେ ତେଣୁ ସେ ମାୟାକୁ ପାର ହେଇଗଲେ ଏଇଭଳି ଭାବରେ ଯେତେବେଳେ ତାଙ୍କ ଦୁର୍ବୋଧ ହେଲା ଭଗବାନ କହିବା ପାଇଁ ଯାଉଛନ୍ତି ସେହି ସମୟରେ ଭଗବାନ ବ୍ୟବସ୍ଥା କରିଦେଲେ ଏମାନେ ସୁନ୍ଦରୀ ସ୍ତ୍ରୀକୁ ସେ ଦେଖିଲେ ସୁନ୍ଦରୀ କନ୍ୟା ଦେଖିକିରି ସେ ଯେଉଁ ଆସୁଥିଲେ କହିବା ପାଇଁ ଭଗବାନ ମୁଁ କହୁ ମୁଁ ମାୟାକୁ ଉତ୍ତୀର୍ଣ୍ଣ ହେଇଗଲି କିନ୍ତୁ ତାଙ୍କର ମନ ବଦଳିଗଲା ସେ କହିଲେ ପ୍ରଭୁ ମୁଁ ଆପଣଙ୍କୁ କୌଣସି କାମନା କରିନାହିଁ ଆଜି ଗୋଟିଏ ପ୍ରାର୍ଥନା କରିବି କ'ଣ ସେଇଟା ପ୍ରଭୁ ମୋତେ ଗୋଟେ ସୁନ୍ଦର ରୂପ ଦିଅନ୍ତୁ ଭଗବାନଙ୍କର ହରି ସିଏ ବହୁତ ସୁନ୍ଦର ରୂପ ତାଙ୍କର ରହିଛି ତେଣୁ ଭଗବାନ କହିଲେ କଥା ଆସୁ ଭଗବାନ କହିକିରି ନେଇଗଲେ ତେଣୁ ନାରଦ ମୁନି ଆସିଲେ ତାଙ୍କର ଇଚ୍ଛା ଥିଲା ବ୍ରହ୍ମଚାରୀ ଆଗମ ବ୍ରହ୍ମ ବ୍ରହ୍ମଚାରୀ ସିଏ ନାରଦ ମୁନି ଏ ବ୍ରହ୍ମାଙ୍କର ପୁତ୍ର ଇଏ କେତେ ଜଣ ପୁରା ଜୀବନ ସାରା ବ୍ରହ୍ମଚାରୀ ରହିଛନ୍ତି ଚାରି କୁମାର ଏଇଭଳି ଭାବରେ ଅନେକ ଅଛନ୍ତି ତାଙ୍କ ପୁତ୍ରମାନେ ସବୁ ବ୍ରହ୍ମଚାରୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେ ବ୍ରହ୍ମଚାରୀ ରହିଛନ୍ତି ତେଣୁ ସେ ଚାହିଁଲେ ପ୍ରଭୁ ମୋତେ ଗୋଟେ ସୁନ୍ଦର ରୂପ ଦେବା କାହିଁକି ନା ସେ କନ୍ୟାକୁ ଯେଉଁ ଦେଖିଥିଲେ ସେ କନ୍ୟାକୁ ବିବାହ କରିବେ ତେଣୁ ଏଇଭଳି ଭାବରେ କହିଲେ ଭଗବାନ କଥା ଆସୁ ଯାହାର ଯାହା ଆବଶ୍ୟକତା ରହିଛି काम सर्व काम मुख्य काम उदार भी तीव्रेण भक्ति योगे न जजेन्द्र पुरुषम परम जार कौन से कामना न था बा समस्त कामना था बा जने मुक्ति काम कामना करंतु किंतु भगवान को शरण गले शिशु पूर्ण हो हरे कृष्णा 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 हरे 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 राम 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 हरे हरे किंतु भगवान अब देवता मान को पूजा रे इति तफात हो चेता जो मान का विभिन्न कामना रही से मैंने देवता मान को पूजा कले से कामना संतुष्ट हम ना कामना बढ़ी बढ़ चल किंतु जो मान विभिन्न प्रकार भौतिक कामना थे जो भगवान शरण जीवे कामना रु से मुक्त होते कामना गोटे कामना पूरण है आ गोटे कामना हम ना बात पंचम स्कूल से श्लोक अच्छा तेणु यही भाव में भगवान तेणु भगवान व्यवस्था कले चैतन्य चरित्रामृत कन्या कर मत नमाइरी यही मूर्ख विषय मागे स्वामी विज्ञ कहीं विषय देव स्वचरण स्वचरणामृत दिया विषय लाइव आम जो मान कौन प्रकृत हाइएस्ट कौन लाभ अच्छे मैंने जानती ना से भावती किसी भौतिक कामना प्राप्त हाँपी जमी रही कौन ना नाथ पृष्ठम न सार्वभौम न सार्वप्रत्यम ये सब शोक रही भौतिक जगत ये सब भौतिक कामना रही स्वर्गलोक नाक पृष्ठम स्वर्गलोक जीवाई समझे चाहती वैदिक धारा जो कर्मकांड धारा रही से भावती यहाँ हूँ वेदर सर्वश्रेष्ठ सार वस्तु तेणु से स्वर्ग जीवा प्रार्थना करती आहरी उन्नत तो मैं चाहिए से कौन पारमस्थ्यम पारमस्थ्य कह ब्रह्मापद से प्राप्त हो पारे भौतिक वस्तु ये न सार्वभौम पृथ्वीर सार्वभौमत्व प्राप्त हवा सम्राट हवा एक क्षेत्र सम्राट हवा न रसाधिपत्यम रसाधिपत्यम कहे ये जो रही तले सब लोक मैंने सब रही रसा तले इत्यादि तेज़ मतलब बहुत ऐश्वर्य रही ये सब बहुत विभिन्न प्रकार कामना रही न जोग सिद्धि जोग सिद्धि कहे अष्टांग जोग सिद्धि रही अणिमा लघिमा इत्यादि ये जो जन प्राप्त हो गल बहुत प्रकार ऐश्वर्य से प्राप्त हो गए न जोग सिद्धि और पुनर्भवन बा पुनर्भवन कहे बहुत प्रकार उद्धार पाइबा मुक्ति मुक्तिटा जब भौतिक कामना नुह कि तथा ये हूँ कैटव धर्म भागवतम ये कैटव धर्म से बाद देकरी प्रकृत धर्म को स्थापन कर तेणु धर्म प्रोजित कैटव भी कह जाए भागवतम जो भी भगवत गीता शेष होती भागवतम से आरंभ होती कैटव धर्म सब बाद दि जाए तेणु जहाँ भी भौतिक कामना सब रही ये कामना पाई जब भगवान शरण जीवे तेल भगवान कामना पूर्ण कले आउ कौन कामना आसब ना जो भाई भाव में ध्रुव महाराज हरिभक्त सुधोधर वर्णना कर ध्रुव महाराज चाहते विराट राज्य जहाँ कि पिता उत्तान पाद पिता ब्रह्मा ए स्वयंभु स्वयंभु मनु प्रथम मनु तर पिता ब्रह्मा ताकि आहरी बड़ राज्य से चाहते विराट बड़ राज्य चाहते किंतु से नारद मुनि उपदेश देले छे भगवान प्राप्त हेले से भगवान से आविर्भाव ये भगवान हूँ सीए ये प्रथम सुतपाल कृष्ण पुत्र रूप से आसते ये भगवान प्रथम सुतपाल कृष्ण पुत्र रूप से आसते द्वितीय थर से आसते वामदेव रूप से तृतीय थर से आसते भगवान कृष्ण तेणु यही कृष्ण गर्भ नाम था कृष्ण गर्भ से भगवान जो आविर्भाव ध्रुव महाराज पाखे ध्रुवं पाखे से ध्रुवं जो कामना थी सब चलीगला तेणु हरिभक्ति सुधोधर वर्णना कर प्रभु स्थानाभिलाषितवान योगी मनीष दिया प्रभु मुझे स्थान अभिलाष करी मुझे तपस्या करी स्नाना विराज तपस्वित हम चाह प्राप्त भान देव मुहेन्द्रिय किंतु प्रभु मुझे प्राप्त हो गली जहाँ को श्री श्री सीताराम हनुमान जो श्री गोविंदा श्री कृष्ण राम श्री जगन्नाथ श्री हनुमान जी ଯାହାକୁ ଦେବତାମାନେ ବା ମୁନିମାନେ ପ୍ରାପ୍ତ ହୋଇପାରନ୍ତି ନାହିଁ, ଦେବ ମୁନିନ୍ଦ୍ର କୁହନ୍ତି। ତେଣୁ ତାଙ୍କର ଅନୁଭବ ଏଇଭଳିଆ ରହୁଛି, କାକମ୍ ବିଚ୍ଛିନ୍ନ ଅତି ଦିବ୍ୟ ରତ୍ନ, ଏତେ ବିରାଟ ବଡ଼ ରାଜ୍ୟ ଚାହୁଁଥିଲେ, କିନ୍ତୁ ତାଙ୍କର ଅନୁଭବ ହେଉଛି ମୁଁ କେତେ ସମୟ କାଚର ଅନ୍ୱେଷଣ କରୁଥିଲି, ଯଦି କାଚ ଯଦି ଭାଙ୍ଗିଗଲା ତାହେଲେ ତାକୁ କେମିତି ଡିସପୋଜ୍ କରିବ ସେଟା ଚିନ୍ତା ହେଇଯିବ, ମୁଁ ସେ ମୂଲ୍ୟ ତାର କିଛି ମୂଲ୍ୟ ନାହିଁ, ତେଣୁ ସେଇଭଳି ଭାବରେ ଲାଗିଲା। ଏତେ ବିରାଟ ବଡ଼ ରାଜ୍ୟ ଯଦି ଚାହୁଁଥିଲେ ତାଙ୍କୁ ଭଙ୍ଗା କାଚ ଭଳିଆ ଲାଗିଲା, କିନ୍ତୁ ପ୍ରଭୁ ମୁଁ ଏ କାଚର ଅନ୍ୱେଷଣରେ ଆସିଥିଲି, ଆପଣଙ୍କୁ ପ୍ରାପ୍ତ ହେଲି, ଆପଣଙ୍କୁ ଯେଉଁ ଦିବ୍ୟ ରତ୍ନ ପ୍ରାପ୍ତ ହେଲି, ଅତି ଦିବ୍ୟ ରତ୍ନ ସ୍ୱାମୀ କୃତାର୍ଥ ସ୍ୱୀ ବରଂ ନ ଯାହାତେ, ପ୍ରଭୁ ମୁଁ କୃତାର୍ଥ ହେଇଗଲି, ମୋର ଆଉ କୌଣସି ବର ଦରକାର ନାହିଁ। ଏଇଭଳି ଭାବରେ କହିଲେ ମଧ୍ୟ ଭଗବାନ ତାଙ୍କୁ ଧ୍ରୁବରୂପ ପ୍ରଦାନ କଲେ, ଏଇସବୁ କଥା ରହିଛି। ତେଣୁ ଭଗବାନ ମୋତେ ସେଇଭଳି ଭାବରେ ନାରଦ କୃପା କଲେ, ନାରଦ ଚାହିଁଲେ ପ୍ରଭୁ ଆପଣଙ୍କର ରୂପ ଭଳି ଗୋଟେ ରୂପ ପ୍ରାପ୍ତ ହେବା, ତେଣୁ ଭଗବାନ ତଥାପି କରିଦେଲେ। ତେଣୁ ସେ ନାରଦ ମୁନି ଯେତେବେଳେ ଆସି ପହଞ୍ଚିଗଲେ, ସେ କନ୍ୟା ଯେଉଁ ରହୁଥିଲା ସେଠି ଗୋଟେ ଚାଲିଛି ରାଜାଙ୍କର କନ୍ୟା, ସେ ତାଙ୍କର ସ୍ୱୟଂବର ହେଉଛି, ମାୟାର ସବୁ ଭଗବାନ ବ୍ୟବସ୍ଥା କରିଥିଲେ, ସ୍ୱୟଂବର ହେଉଛି, ନାରଦ ଚାହିଁଲେ ମୁଁ ତାଙ୍କୁ ବିବାହ କରିବି, ଗୋଟେ ସୁନ୍ଦର ରୂପ ପ୍ରାପ୍ତ ହେଇଛି, ତେଣୁ ମୋତେ ସେ ବିବାହ କରିବି। ଏଇଭଳି ଭାବରେ ସେ କନ୍ୟା ଯେତେବେଳେ ସ୍ୱୟଂବର କରିବା ପାଇଁ ମାନେ ବର ଗ୍ରହଣ କରେ, ବର କରିବେ, ବରଣମାଳ ଧରିକି ଯାଉଛନ୍ତି, ଆଉ ନାରଦ ତାଙ୍କ ସାମ୍ନାରେ ଯାଇ ପହଞ୍ଚି ଯାଉଛନ୍ତି। ଏକ ଦେଖି ସିଏ କନ୍ୟା ଜଣଙ୍କୁ ମୁଁ ବୁଲେଇକି ପଳେଇ ଯାଉଛନ୍ତି, ସେତେବେଳେ ସିଏ ପୁଣି ପଳେଇ ଯାଉଛନ୍ତି ତାଙ୍କ ପାଖକୁ। ଏଇଭଳି ଭାବରେ ସେ ଯାଇକିରି ମହା ଭଗବାନ ବିଷ୍ଣୁ ହରି ସେଇଠି ରହିଛନ୍ତି, ହରିଙ୍କର ଗଳାରେ ବରଣମାଳ ପକେଇ। ତେଣୁ ନାରଦ ଜାଣିଲେ ପ୍ରକୃତରେ ମୋତେ ଯେଉଁ ରୂପ ଦେଇଛନ୍ତି ଭଗବାନ, ଏ ଗୋଟେ ମର୍କଟ ରୂପ ଦେଇଛନ୍ତି, ହରିଶବ୍ଦର ଅର୍ଥ ମଧ୍ୟ ମର୍କଟ ବୋଲି ବୁଝିଯିବ, ବୁଝାଯିବ, ହରିର ଅନେକ ଅର୍ଥ ରହିଛି, କେତେ ଆମକୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ହରି ଏଇଭଳି ଭାବରେ ନାରଦଙ୍କର କ୍ରୋଧ ଆସିଲା, ଭଗବାନଙ୍କୁ କ୍ରୋଧ ପ୍ରକାଶ କରିକି ଅଭିଶାପ ଦେଲେ, କହିଲେ ମୁଁ ତୁମକୁ ମାଗିଥିଲି ଗୋଟେ ସୁନ୍ଦର ରୂପ, ଆଜି ପର୍ଯ୍ୟନ୍ତ କିଛି ମାଗିନଥିଲି, ଗୋଟେ ମାଗିଲି, ମୋତେ ଏଇଭଳି ଭାବରେ କୁରୂପ କରିଦେଲ, ତମେ ଏଇଭଳି ଭାବରେ ଗୋଟେ ମାଙ୍କଡ଼ର ଆଶ୍ରୟ ନେଇକିରି, ମାଙ୍କଡ଼ର ଆଶ୍ରୟ ନେଇକିରି ତମର ପତ୍ନୀ ତମ ଠାରୁ ହରଣ ହେଇଯିବେ, ତମେ ସେ ମାଙ୍କଡ଼ ମାଙ୍କର ସାହାଯ୍ୟ ନେଇକିରି ତମର ପତ୍ନୀକୁ ଫେରିପାରିବ, ଏଇଭଳି ଭାବରେ ଅଭିଶାପ ଦେଇଥିଲେ, ଅନେକ ପୁରାଣରେ ବର୍ଣ୍ଣନା କରାଯାଏ। ତେଣୁ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ଆରମ୍ଭ ହେଲା, ସୂତ୍ରପାତ ଏଇଠି ହେଇଥିଲା, ହରି କେଶରୀ କେଶରୀ ସବୁରି ପଏଣ୍ଟ ଆସିଲା। ଯାହାକୁ ଏଇଭଳି ଭାବରେ ଏ ସିଂହ ଜଣଙ୍କ ମଣିମାଚୁଦ୍ୟ, ସେ ମଣିକୁ ଦେଖିକିରି ତାଙ୍କ କ୍ରୋଧ ଆସିଲା, କ୍ରୋଧ ଆସିଲା, କାହିଁକି ଏଭଳି ମଣିଟା ଧାରଣ କରୁଛନ୍ତି କହିକିରି କ୍ରୋଧରେ ସେ କ'ଣ କଲେ, କେଶରୀ ସେ ମଣିକୁ ଛିନ୍ନ କରିଦେଲେ, ନେଇଗଲେ ତାଠୁ, କିଭଳି ଭାବରେ ହତୁଆ ସହୟମ ହତୁଆ, ଖାଲି ପ୍ରସନ୍ନକୁ ହତ୍ୟା କଲେ ତା ନୁହଁ, ଏଇ ସିଂହ ବାଘ ଏମାନଙ୍କୁ ସବୁ ରହିଛି କୁହାଯାଏ, ତାଙ୍କର ଯଦି ଭୋକ ନଥିବ ସେମାନେ କିଛି ଆକ୍ରମଣ କରିବେ ନାହିଁ। ତେଣୁ ଏଠି ଯେଉଁ କୁହାଗଲା କ୍ରୋଧରେ ଆକ୍ରମଣ କଲେ, ତେଣୁ ସିଂହମାନଙ୍କ କଥା କୁହାଯାଏ ସେମାନେ କୌଣସି କ'ଣ ଅନ୍ୟ କେଉଁ ପଶୁ ଦ୍ୱାରା ଯେଉଁ ଶିକାରକୁ ସେ ଗ୍ରହଣ କରନ୍ତି ନାହିଁ, ସେ ନିଜେ ଶିକାର କରି ସେ ଗ୍ରହଣ କରିବେ, ସେ ମାଂସକୁ ସେ ଗ୍ରହଣ କରିବେ। ତେଣୁ ସେ ସିଂହ ଏଇଭଳି ଭାବରେ ଗୋଟିଏ ସିଂହ ସାଧାରଣତଃ ଖାଦ୍ୟ ପାଏ ନାହିଁ, ସିଂହମାନେ ବର୍ଣ୍ଣନା କରେ ସିଂହ ବାଘ ମାଂସକୁ ସାଧାରଣତଃ ଖାଦ୍ୟ ପାଆନ୍ତି ନାହିଁ, କାହିଁକି ନା ବର୍ଣ୍ଣନା କରାଯାଇଛି ସୁପ୍ତ ସିଂହ ମୁଖରେ ହରିଣ ଦେଇ ପ୍ରବେଶ କରେ ନାହିଁ, ସିଂହ ମଧ୍ୟ ଖାଦ୍ୟ ପାଇବା ପାଇଁ ତାକୁ ବହୁତ ଚେଷ୍ଟା କରିବାକୁ ପଡ଼େ, ସହଜରେ ଖାଦ୍ୟ ମିଳେ ନାହିଁ, କିନ୍ତୁ ବାଘ ବା ସିଂହ ଯେତେବେଳେ ବାହାରନ୍ତି ସାଙ୍ଗେ ସାଙ୍ଗେ ସେତେବେଳେ ଗୋଟେ ଶବ୍ଦ ଆସେ, ସିଂହ ବାହାରିଲା ସିଂହ ବାହାରିଲା, ଏଇଭଳି ଭାବରେ ଶବ୍ଦ ଜଣେ କରେ, ଆଉ ଗୋଟେ ପଶୁ ରହିଛି, ତେଣୁ ସବୁ ପଶୁମାନେ ସତର୍କ ହେଇଯାଆନ୍ତି, କିନ୍ତୁ ତା ସତ୍ତ୍ୱେ ସିଂହ ତାର ଶିକାରକୁ ଗ୍ରହଣ କରେ, ଇଏ ସିଂହ ଶିକାର ସ୍ପେଶାଲ ରହିଛି ସିଂହ ଶିକାର, ତେଣୁ ଇଏ ରହିଛି, ତାର ଯଦି ପେଟ ପୁରି ଯାଇଥିବ ସେ କାହାକୁ ଆକ୍ରମଣ କରିବ ନାହିଁ। ତେଣୁ ଜଣେ ଆଚାର୍ଯ୍ୟ କହୁଛନ୍ତି ଏଇ ମଣିକୁ ଦେଖିକି ତାଙ୍କୁ କ୍ରୋଧ ଆସିଲା, ତେଣୁ କ୍ରୋଧ ଆସିବାରୁ ସେ ପ୍ରସେନ ସ୍ୱୟଂ ହତ୍ୱା, ତେଣୁ ସେ ପ୍ରସେନକୁ ହତ୍ୟା କଲେ, ସେ ଘୋଡ଼ାକୁ ମଧ୍ୟ ହତ୍ୟା କଲେ, ପ୍ରସେନ ସ୍ୱୟଂ ହତ୍ୱା ମଣି ମାଛିତ କେଶରୀ, ତେଣୁ ସେ କେଶରୀ ସେ ସିଂହ ଜଣଙ୍କ ସେ ମଣିକୁ ଛିନ୍ନ କରି ନେଇଗଲା, ତାଙ୍କୁ ଛଡ଼ି ଛଡ଼ିକି ନେଇଗଲେ, ନେଇକି ଗିରିଂ ବିଷମ ଜାହାଙ୍ଗବତା, ତେଣୁ ସେଇ ସ୍ଥାନରେ ଗୋଟେ ଗୁମ୍ଫା ରହିଛି, ଯେଉଁ ଗୁମ୍ଫାରେ जहाँ भगवान रोते जहाँ भगवान जो भगवान रामचंद्र पार्षद थे आमर रामायण वर्णना कर जाम्बवान ब्रह्मा हाइब्रिड होते जाम्बवान हिंसा शक्ति रही जो भगवान वामन देव आविर्भाव होते बड़ी महाराज को तीन पाद भूमि मागिकी छोटे छोटे पाद देखिकी सब नहींगले दुईट पाद सब नहींगले बांधिदे तेणु से ही समय ये जाम्बवान समग्र विश्व को अनेक थर परिभ्रमण करते अनेक थर परिभ्रमण कर गीत गान करते भगवान स्तुति गान करते आम प्रभु एत बहुत सुंदर भगवान लीला बामन देव मागिले दुईट पाद भूमि मागिले तीन पाद भूमि छोटे छोटे पाद मागिले कि दुई पाद सब नहीं नहीं बांधिले यही भाव गुणगान कर समग्र विश्व को अनेक थर से परिक्रमा कले शक्ति थिला जाम्बवान से जाम्बवान कथा से जाम्बवान से रोते द्वारका द्वारका प्रश्न आस द्वारका तो आगे नाला केमी आसिले से जाम्बवान को आसिले कि गुंफार केमी आसिले प्रश्न आसो जाऊ नित्य भगवान जो धाम रही हूँ नित्य धाम हृदय मध्य धाम नष्ट हुए ना तेणु से रही थे अपेक्षा करुले जाम्बवान कन्या करनेकूर रही थे जाम्बवान कन्या को जो भगवान बहुत करेंगे जाम्बवती प्रवेश करेंगे ये आरंभ ये बेटे आरंभ हम जाम्बवती बहुत करेंगे भगवान रामचंद्र लीला जाम्बवान रामचंद्र कन्या को बहुत करवाई भगवान को रामचंद्र को भगवान रामचंद्र एक पत्नी व्रत तेणु सी कहे तुम अपेक्षा कर तेणु ये जो से भगवान आसतायुगे आसते द्वापर युग द्वापर युग 864,000 वर्ष एत वर्ष पर भगवान बर्तन देवे देवे कन्या को देवे से कन्या जहाँ चाहूँ से बहुत राम भगवान रामचंद्र को बर्तन से कृष्ण को बहुत देवे 28 दिन धरी युद्ध हाँ सहित ये सब आलोचना हम ये 28 दिन धरी युद्ध हाँ से जानवे ये हूँ मो प्रभु भागवत दशम स्कंध 56 अध्याय वर्णना कर जाने काम सर्वभूतानां प्राण ओज सह विष्णु पुराण पुरुषं प्रभु विष्णु अधीश्वरं प्रार्थना करेंगे दशम स्कंध 56 अध्याय ये अध्याय आसो भगवान जानवी हूँ मोर प्रभु से भगवान रामचंद्र तेणु से कन्या प्रदान कर सब लीला सब आस तेणु से ही प्रवेश करेंगे भगवान ये पर भगवान आसवे से गुंफा प्रवेश करेंगे तेणु वर्तमान से सिंह जन से गुंफार प्रवेश कर गिरी भीषण जाम्बवता जाम्बवान गुंफा जाम्बवान गुंफा से प्रवेश कले सिंह प्रवेश कला तेनाली प्रवेश कला निहत मणिमिच्छता तेना जाम्बवान देखिले ये सिंह जाम्बवान सिंह हूँ प्रकृत बहुत बड़शाली भालू मान सिंह कौन केशरी कह मैंने से हूँ राजा पशुमान राजा हूँ सिंह सिंह से तुलने नुहत कि ये जाम्बवान ये साधारण भालू नुहत ये ब्रह्मा जात भगवान पार्षद से श्रेष्ठ भक्त से जाम्बवान तेणु जाम्बवान ताकि हत्या कले केशरी को गिरी भीषण जाम्बवता जोबले गिरी को प्रवेश करते सिंह सिंह साधारण गुंफा रुहत सिंह मान गुंफा रुहत भगवान बर्णना कर भगवान देवकी गर्भर आसिले से समय बर्णना कर कंस जो देखला देवकी अष्टम गर्भ आस खबर पाईला से तो अनेक वर्ष काल अर्थात 17-18 वर्ष काल से आतरे शो पार ना सब चिंता करूला मोर अष्टम गर्भ देवकी अष्टम गर्भ मत हत्या कर तेणु जो खबर पाइला से सांगे सांगे आसला देवकी हत्या करने भागवत दर्शन स्कंद द्वितीय अध्याय वर्णना करते देखला देवकी देखला सांग भाव बदलीगला से कौन अहो मे कौन ये मत जी हरण करे ନିଶ୍ଚିନ୍ତ ଭାବରେ ସେଇ ହରି ଏ ଗୁମ୍ଫାରେ ଆଶ୍ରୟ ନେଇଛନ୍ତି। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କଂସର ଏଇଭଳି ଭାବରେ ଭଗବାନ ଯେତେବେଳେ ଦେବତୀଙ୍କ ଗର୍ଭରେ ଆସିଥିଲେ ଏଇଭଳି ଭାବରେ ତାଙ୍କର ଜ୍ଞାନ କଲା ଭାବ ଆସିଲା। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। କହୁଛନ୍ତି ଯେ କ'ଣ ମୋର ପ୍ରାଣ ହରେ ହରି ଗୁହା, ମୋର ଯେ ପ୍ରାଣ ହର ହର ପ୍ରାଣ ହରଣ କରିବେ ସେ ହରି ଏ ଗୁହାରେ ନିଶ୍ଚିନ୍ତ ଭାବରେ ଅଛନ୍ତି। ସାଧାରଣତଃ ସିଂହମାନେ ଏଇଭଳି ଭାବରେ ଗୁମ୍ଫାରେ ରୁହନ୍ତି, ସେମାନେ ସିଂହମାନେ ଗୁମ୍ଫାରେ ରୁହନ୍ତି। ତେଣୁ ଇଏ ମଧ୍ୟ କେଶରୀ ସେ ଗୁମ୍ଫାରେ ଯାଇଥିଲେ ଆଶ୍ରୟ ହେବା ପାଇଁ ରହିବା ପାଇଁ, କିନ୍ତୁ ସେ ସମୟରେ ଜାମ୍ବବତୀ ଜାମ୍ବବାନ ଆସି ପହଞ୍ଚିଗଲେ। ଯେତେବେଳେ ଇଏ ସିଂହ ଯାଇ ପହଞ୍ଚିଗଲେ ସେ ଗିରି ଭିତରେ, ଇଏ ଜାମ୍ବବାନ କ'ଣ କଲେ, ତାଙ୍କୁ ହତ୍ୟା କଲେ, ସିଂହକୁ ହତ୍ୟା କଲେ। ନିହତ ମଣି ମିଚ୍ଛତା, କାହିଁକି ହତ୍ୟା କଲେ ନା ଏଇ ମଣିକୁ ପ୍ରାପ୍ତ ହେବା ପାଇଁ, ମଣିର ଏତେ ସବୁ ରହିଛି ଯିଏ ଦେଖିବ ପ୍ରଲୋଭିତ ହେଇଯିବ। ଏମିତିକି ଅକ୍ରୁରଙ୍କ ଭଳି ଜଣେ ଏତେ ଉନ୍ନତ ଭକ୍ତ ଯିଏକି କୁହାଯାଏ ଅକ୍ରୁର ହେଉଛନ୍ତି ଭକ୍ତିର ଯେଉଁ ନଅଟି ଅଙ୍ଗ ଅଛି, ଇଏ ହେଉଛନ୍ତି କ'ଣ ନା କ'ଣ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଅର୍ଥନ ବନ୍ଧନ, ବନ୍ଧନର ଆଚାର୍ଯ୍ୟ ହେଉଛନ୍ତି ଅକ୍ରୁର, କିନ୍ତୁ ତାଙ୍କର ମଧ୍ୟ ଲୋଭ ଆସିଲା ସେ ନେଇଯିବ ମଣିକୁ। ଏ ମଣିରେ ଏଭଳି ଭାବରେ ବିଳାସ ଅନେକ ଅଧ୍ୟାୟ ବର୍ଣ୍ଣନା କରାଯାଏ ମଣି ବିଷୟରେ। ତେଣୁ ଏଠି କୁହାଯାଏ ଇଚ୍ଛତା, ମଣିକୁ ଚାହିଁଲେ ସେ ମଣିକୁ ଦେଖିକି ତା ଲୋଭ ହେଲା, ତେଣୁ ସେ କ'ଣ କଲେ ସିଂହକୁ ହତ୍ୟା କଲେ। ବହୁତ ବଡ଼ ବଳଶାଳୀ ସିଏ ରହିଛନ୍ତି, ସିଂହକୁ ହତ୍ୟା କରିବା ତାଙ୍କୁ ବଡ଼ କଥା ନୁହଁ, ବାହା ଫେର ଭଳିଆ ତାଙ୍କୁ ହତ୍ୟା କରିକିରି ମଣି ମିଚ୍ଛତା, ତେଣୁ ତାଙ୍କୁ ହତ୍ୟା କଲେ। ଗିରିଂ ଭୀଷଣ ଜାମବତା ନିହତ ମଣି ମିଚ୍ଛତା, ତେଣୁ ତାକୁ ଯେଉଁ ହତ୍ୟା କଲେ କାହିଁକି ନା ମଣି ମିଚ୍ଛତା, ମଣି ପାଇବା ପାଇଁ। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ଯେ ଜୀବ ଗୋସ୍ୱାମୀ କହୁଛନ୍ତି ହତ୍ୟେତି ହିଂସ୍ର ସ୍ୱଭାବତ୍ୱ, ଇଏ କାହିଁକି ହତ୍ୟା କଲା, ହତ୍ୟା କଲା କାହିଁକି ନା ହିଂସ୍ର ସ୍ୱଭାବ, ଏ ଯେଉଁ ସିଂହ ତ ସ୍ୱଭାବତ ହିଂସ୍ର ଜନ୍ତୁ, ସିଏ ତାଙ୍କ ସ୍ୱଭାବ ସେଇଭଳି ଭାବ ହିଂସ୍ର ସ୍ୱଭାବ। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଲକ୍ଷଣ ହେଉଛି ହିଂସ୍ର ସ୍ୱଭାବ। ତାହା ଦୁଇଶତ କ୍ରୋଢା ସଂସାର ନରାଧମା କିପାମି ଅଜସ୍ର ଅଶୁଭା ଆଶ୍ରୁଶ୍ରିୟର ଧ୍ୱନିଶ କ୍ରୂର ସ୍ୱଭାବ ହିଂସ୍ର ସ୍ୱଭାବ, ଅସୁର ମାନଙ୍କ ସେ ସ୍ୱଭାବ ରହିଛି। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଯେ ଭଗବାନଙ୍କ ସ୍ମରଣରେ ଯାଆନ୍ତି ନାହିଁ ତାହା ଦୁଶତ କ୍ରୋଢା, ତେଣୁ ସେମାନେ ଭଗବାନ ଦ୍ୱେଷ କରନ୍ତି ଈର୍ଷା କରନ୍ତି। ତେଣୁ ଭଗବାନ କ'ଣ କରନ୍ତି ନା ତାଙ୍କୁ ତାହା ଦୁଶତ କ୍ରୋଢା, ସେମାନେ କ୍ରୋଢ ବ୍ୟକ୍ତି ସେମାନେ ସବୁ, ତେଣୁ ସଂସାର ସେ ନରାଧମା ଶ୍ରୀ ଶ୍ରୀ ସୀତାରାମ ଯେଉଁଠି ନରାଧମା କହିଲେ ଏଇ ଯେଉଁ ନର ଯେଉଁ ରହିଛନ୍ତି ନରମାନଙ୍କ ଭିତରେ ସବୁ ଅଧମ ଶ୍ରେଣୀ ରହିଛି, 400,000 ପ୍ରକାର ମନୁଷ୍ୟ ରହିଛନ୍ତି, ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ସେଇ ନରାଧମା ସେଇ ନରାଧମ ଯୋନିରେ ତାଙ୍କୁ ଇଏ କରନ୍ତି। କ୍ଷିପାମି ଅଜସ୍ରମ ଅଶୁଭା ନରାଧମା ବା ଅନ୍ୟ ଅଶୁଭ ଯୋନିମାନଙ୍କରେ ସର୍ପ ଆଉ ବ୍ୟାଘ୍ର ଇତ୍ୟାଦି ସୁଦର୍ଶନ ତାଙ୍କ ଟୀକାରେ କହିଛନ୍ତି ଏଇ ଯୋନିରେ ଭଗବାନ ତାଙ୍କୁ ନିକ୍ଷେପ କରନ୍ତି। କ୍ଷିପାମି ଅଜସ୍ରମ ଅଶୁଭା ଆଶ୍ରୁଶ୍ରେ ଯୋନିଶୁ ଏଇ ଆଶ୍ରି ଯୋନି ଯେଉଁମାନେ ଅସୁର ଯୋନି ପ୍ରାପ୍ତ ହୁଅନ୍ତି ସେମାନେ ଏଇଭଳି ଭାବରେ ବହୁତ ନିଚ ସ୍ତରରେ ସେମାନେ ଅଛନ୍ତି। ତେଣୁ ଏଠି କୁହାଯାଉଛି ହତ୍ୟେତି ହିଂସ୍ର ସ୍ୱଭାବ, କାହିଁକି ତାଙ୍କର ଯେଉଁ ହିଂସ୍ର ସ୍ୱଭାବ ରହିଛି ସିଂହର, ଜଣେ ଆଚାର୍ଯ୍ୟ କହୁଛନ୍ତି ମଣି ଦେଖି ତାଙ୍କର ହିଂସା ହେଲା ତେଣୁ ସିଏ ତାଙ୍କୁ ହତ୍ୟା କଲେ, ମଣି ମାଛି ଦିଏତି ତେଣୁ ମଣି ସିଏ ଛିନ୍ନ କରି ନେଇଗଲେ। ତେଣୁ ଜୀବ ଗୋସ୍ୱାମୀ ଉଦାହରଣ ଦେଉଛନ୍ତି କିଭଳି ଭାବରେ ମୂଷିକାହାତ ତଥା ଦୃଶ୍ୟତେ ମୂଷା ଇତ୍ୟାଦି ଆମେ ଦେଖିବା, ମୂଷାମାନେ ମଧ୍ୟ ସେଇଭଳି ଭାବରେ ସବୁ ତାଙ୍କର ଆବଶ୍ୟକତା ନଥିଲେ ମଧ୍ୟ ସେସବୁ ନେଇକିରି ସବୁ ତାର ଗୁମ୍ଫାରେ ରଖିବ ଗୁମ୍ଫା, ତେଣୁ ଏଇଭଳି ଭାବରେ ହିଂସ୍ର ସ୍ୱଭାବ ଥିବାରୁ ଇଏ ସିଂହ ମଧ୍ୟ ସେଇଭଳି ଭାବରେ ନେଇଗଲା। ତେଣୁ ତାକୁ ଏ କେଶରୀକୁ ଜାମ୍ବବାନଙ୍କୁ ହତ୍ୟା କରିବେ, ହତ୍ୟା କରିକିରି ସେ ମଣିକୁ ନେଇକିରି ସେ ପୂଜା କରିବେ ନାହିଁ, ସେ ମାନଙ୍କୁ ନେଇ କ'ଣ କରିବେ, ତାଙ୍କର ପିଲାମାନଙ୍କୁ ଦେବେ, ତାଙ୍କର ପିଲାମାନେ ସବୁ ଖେଳିବେ, ଏତେ ବୟସରେ ତାଙ୍କର ପିଲା ଛୋଟ ପିଲା ଅଛନ୍ତି, ସେ ଖେଳିବେ କାହିଁ, ଦେବ ଭଗବାନ ଯାଇ ପହଞ୍ଚିବେ, ସେ ଲୀଳା ବର୍ଣ୍ଣନା କରାଯିବ। ଆମର କଥା ଶ୍ରାଣ୍ଡ ରତ୍ମା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରବ କି ଜୟ ଗୌରମାନେ।
ଦୁଇ ମିନିଟ୍ କୀର୍ତ୍ତନ କରିବୁ, ଦୁଇ ମିନିଟ୍ କୀର୍ତ୍ତନ କରିବୁ।